ତରେ ବାର ଶ୍ରାବଣ ସୋମବାର ହାତରେ ନେଇ ଯା ତୁ ନଡ଼ିଆ କଦଳୀ କ୍ଷୀର ଗୋବରେ ଦବ ବର କପରେ ଦବ ବର ସେ ବାବା ଭୋଳେଶ୍ୱର ବୋଲ ବୋଲ ହର ହର
ବମ୍ ବମ୍ ହର ହର ବମ୍ ବମ୍ ହର ହର ବମ୍ ବମ୍ ହର ହର ବମ୍
ଜୋରସେ
करेगा अंधार राती पार करेगा ऊंचा खालो हब फूल लिंगराज बाबा सब करेगा मन रे रखी ध्यान चालु था भक्त जन पाद जदि तुम थकी जाऊची मारी दे दिची लम आ मणिपुरी टिके कड़ा आर रगड़ी की ताकू भिड़ा धुआं धुआं जदि मांदा लागूची भांगो टिके चढ़ा मिसाई दे जायफल गुंड चांगा लगी बरे मुंड प्रभु प्रसाद तो पाखे अच्छी करनी लाज सर ପ୍ରଭୁ ଚନ୍ଦ୍ରଶେଖର ସିଏ ସୁବୁଦ୍ଧେଶ୍ୱର ଆରଡ଼ିରେ ମଣି ବାବା ସିଏ ହିଁ ଝିଙ୍କେଶ୍ୱର ଯୁଗ ଯୁଗରୁ ଅଛି କେତେ କଥା କାହାଣୀ ଭୂତଙ୍କ ନାଥ ସିଏ ବେକରେ ନାଗମଣି ସାଗର ମନ୍ଥନ ବେଳେ ନୀଳ ହେଲେ ଗରଳରେ ନାମ ଯେ ନୀଳକଣ୍ଠ ଚପିଲେ ସିଧା ବୈକୁଣ୍ଠ ପିତା ହେଇ ପୁତ୍ରର କାଟିଥିଲେ ଯେ ଶିର ଗଜମୁଣ୍ଡ ଥୋଇଦେଲେ କରିଦେଲେ ଚମତ୍କାର ଲାଗିଲେ ବିଶ୍ୱମୂର୍ତ୍ତି ବ୍ରହ୍ମା ବି ଥରି ଯାଆନ୍ତି ବିନାଶ କର୍ତ୍ତା ସିଏ ତଥାପି ଶାନ୍ତି ଶାନ୍ତି ସତୀଙ୍କୁ ଅପମାନ ହେଲା ଯେ ଅସମାନ ଅକ୍ଷର ମୁଣ୍ଡ କାଟି ଭୂମିକି କଲେ ଦାନ ପୁତ୍ରଜାର ଗଣେଶ ଜ୍ଞାନର ସବୁ କୋଷ କାର୍ତ୍ତିକ ପିତା ସିଏ ପ୍ରଭୁ ଯେ ଆସୁତୋଷ କୈଳାସେ ରହିଥାନ୍ତି ଭୂତ ପ୍ରେତଙ୍କ ସାଥୀ ଶିବଙ୍କ କୃପା ଥିଲେ ନଥିବ ଭୟ ଭୀତି ମନରେ ଧ୍ୟାନ ଲଗା ପହଞ୍ଚି ଯିବ ଜାଗା ପୂରଣ ହବ ଇଚ୍ଛା ଶିବ ଦେବେ ନିଦଗା ଅକତ ବନ୍ଧୁ ସିଏ କରୁଣାର ସିନ୍ଧୁ ସିଏ ତା ପାଖେ ମନ ଦେଲେ ଦୁଃଖ ହରିବ ସିଏ ଅନ୍ଧାର ରାତି ବାବୁ ଆଲୁଅ ହେଇଯିବ ବାଟର କଣ୍ଟା ଯେତେ ଗୋଲାପ ପାଲଟିବ ଶିବଙ୍କ ପଞ୍ଚାକ୍ଷର ନମ ଶିବାୟ ଧର ଆଗକୁ ମାଡ଼ି ଚାଲ ତୋ ସାଥେ ମହେଶ୍ୱର